ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ରାଜ୍ୟ 2 କେ ଭୋଟ ଲାଗି ଆଇବା କାଲ ସର୍ବା ପ୍ରଚାର। ବିଜେପିର ବରିଷ୍ଠ ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ଦୁଇଦିନିଆ ଗସ୍ତଥି ଆସିବେ ଓଡ଼ିଶା। ରାଜ୍ୟ ଭିନ୍ ଭିନ୍ ରାଜନୈତିକ ଦଳର ବରିଷ୍ଠ ନେତା କରୁଛନ୍ ନିର୍ବାଚନ ପ୍ରଚାର। ଆଉ ରାଜ୍ୟର ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟ ସ୍ନାତକୋତ୍ତି ନାଁ ଲେଖାବାର୍କେ ଆଇବା କାଲଠାନୁ ସିପିଇଟି 2024 ଲାଗି ଅନ୍ଲାଇନ୍ ଆବେଦନ ହେବା ମୂଳ। ଏଥର ପୁରା ଖବର। ରାଜ୍ୟ 2 କେ ଭୋଟ ଲାଗି ଆଇବାକାଲ ପ୍ରଚାର ଶେଷ ହେଉଛି। ଇ କ୍ଷେପେ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଆସ୍କା ଆର୍ କନ୍ଧମାଳ ଲୋକସଭା ଆସନ ଆଉ ଇତାର ଅଧୀନତି ଥିବା 35 ବିଧାନସଭା ଆସନ ଲାଗି ଆଇବା 20 ଦିନ ଭୋଟ୍ ହେବା। ଭୋଟ୍ ଗ୍ରହଣ ଲାଗି ନିୟୋଜିତ ହୋଇଥିବା ଅଧିକାରୀ ଆର୍ କର୍ମଚାରୀମାନେ ଆଇବାକାଲଠାନୁ ମତଦାନ କେନ୍ଦ୍ରମାନଙ୍କୁ ଯିବାର ମୂଲ କରିବେ। ଇତାର ସହିତ ନିର୍ବାଚନ ଯେନ୍ତା ସୁରୁଖୁରୁତି ହେବା ସେଥିଲାଗି ପ୍ରଶାସନ ତରଫ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସେଆଡ଼େ ବୌଦ୍ଧ ଜିଲ୍ଲା ନ ଆଇବା 20 ଭୋଟ୍ ଲାଗି ପ୍ରସ୍ତୁତି ଶେଷ ହୋଇଛି। ଭୋଟ୍ ଗ୍ରହଣ ଲାଗି ନିୟୋଜିତ କର୍ମଚାରୀ ମାନେ ସବୁ ଜିନିଷ ନେଇକରି ଆଇବାକାଲଠାନୁ ମତଦାନ କେନ୍ଦ୍ରମାନଙ୍କେ ଯିବାର ମୂଲ କରିବେ। ବୌଦ୍ଧ ପଞ୍ଚାୟତ କଲେଜଠାରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସେଠାନୁ କର୍ମଚାରୀମାନଙ୍କୁ ଇଭିଏମ୍, ଭିଭିପାଟ୍ ଆଉ ନିର୍ବାଚନ ସାମଗ୍ରୀ ଯୋଗାଇ ଦିଆଯିବା। ଇଟା ଯେନ୍ତା ନିର୍ଭୁଲ ଆଉ ସୁରୁଖୁରୁତି ହେବା ସେଥିଲାଗି ପ୍ରଶାସନ ତରଫ ଆଜ ମକ୍ଡ୍ରିଲ୍ ହୋଇଯାଇଛି। ବଲାଙ୍ଗୀର ଲୋକସଭା ଆସନ ସହିତ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଆଉ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଆଇବା 20 ଦିନ ଭୋଟ୍ ହେବାରକେ ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହୋଇଉଠିଛି। ଜିଲ୍ଲାର ଭିନ୍ ଭିନ୍ ଜାଗାନ ବିଜେପି, ବିଜେଡ଼ି, କଂଗ୍ରେସ ଆଉ ନିର୍ଦ୍ଦଳୀୟ ବିଧାୟକ ପ୍ରାର୍ଥୀମାନେ ସେମାନଙ୍କର ଦଳୀୟ କର୍ମୀ ଆର୍ ସମର୍ଥକମାନଙ୍କୁ ନେଇକରି ଭୋଟରମାନଙ୍କୁ ଭୋଟ୍ ଭିକ୍ଷା କରୁଛନ୍। ପ୍ରଚାର କାମ ଆଇବାକାଲ ଉପରବେଳା ସରୁଥିବାର ବେଳେ ସବୁ ପ୍ରାର୍ଥୀ ଆଜ ଜିଲ୍ଲାର ଭିନ୍ ଭିନ୍ ଜାଗାନ ପ୍ରଚାରଥି ଲାଗିପଡ଼ିଛନ୍। ରାଜ୍ୟ 4 କ୍ଷେପ ନିର୍ବାଚନ ଲାଗି ଆଜ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ଇ କ୍ଷେପେ ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆର୍ ଯାଜପୁର ଲୋକସଭା ଆସନ ଆର୍ ଇତାର ଅଧୀନତି ଥିବା 42 ବିଧାନସଭା ଆସନ ଲାଗି ଆଇବା 1 ଦିନ ଭୋଟ୍ ହେବା। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସିକରି 19 ଦିନ ପହଞ୍ଚବେ। 20 ଦିନ ପୁରୀ ଗସ୍ତ ନ ଯାଇକରି ଶ୍ରୀଜୀଉଙ୍କର ଦର୍ଶନ କରିବେ। ଇତାର ସହିତ ପ୍ରଧାନମନ୍ତ୍ରୀ ପୁରୀ ବଡ଼ଦାଣ୍ଡନ ଗୋଟିଏ ନିର୍ବାଚନୀ ରୋଡ୍ ଶୋଥି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସେଦିନ ଉପରବେଳା କଟକଠାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ସଭାତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଆଉ 3 କ୍ଷେପ ନିର୍ବାଚନ ଲାଗି ରାଜନୈତିକ ଦଳମାନଙ୍କ ତରଫ ନିର୍ବାଚନୀ ପ୍ରଚାର ସରଗରମ ହେଉଛି। ଭିନ୍ ଭିନ୍ ରାଜନୈତିକ ଦଳର ପୁରୁଖା ନେତାମାନେ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ଓଡ଼ିଶା ଆସିକରି ପ୍ରଚାର କାମଥି ଯୋଗ ଦେଉଛନ୍। ସମ୍ବଲପୁରନ ଆଜି ବିଜେଡି ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଭିନ୍ ଭିନ୍ ଯୋଜନା ବାବଦେ ଭୋଟରମାନଙ୍କୁ ଜଣାବାର ସହିତ ତାଙ୍କର ଦଳର ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍। ସେଆଡ଼େ ବିଜେପିର ଷ୍ଟାର ପ୍ରଚାରକ ହେମା ମାଲିନୀ ଆଜି ଭୁବନେଶ୍ୱରର ସାଲିଆ ସାହିନ ଜନସଭାକେ ସମ୍ବୋଧିତ କରିଛନ୍। ଇତାର ସହିତ ସେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍। ବରିଷ୍ଠ ବିଜେପି ନେତା ଆର୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଉପରବେଳା ରାଉରକେଲାନ ଗୋଟିଏ ନିର୍ବାଚନୀ ସଭାତି ଲୋକଙ୍କୁ ଉଦ୍ବୋଧନ ଦେଇଛନ୍। ବିଜେପିର ବରିଷ୍ଠ ନେତା ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ଏ ଅବସରରେ ଶ୍ରୀ ପ୍ରଧାନ ପଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଡୁଙ୍ଗରିପାଲି, ଭଟ୍ଲି ନିର୍ବାଚନ ମଣ୍ଡଳୀର ଉର୍ଦ୍ଦୁନା, ଅତାବିରା ନିର୍ବାଚନ ମଣ୍ଡଳୀର ରେମଣ୍ଡାଠାରେ ହୋଇଥିବା ବିଜୟ ସଂକଳ୍ପ ସମାବେଶଟି ଉଦ୍ବୋଧନ ଦେଇଛନ୍। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଞ୍ଜାମ ଜିଲ୍ଲା ଖଲିକୋଟନ ପ୍ରାକ୍ ନିର୍ବାଚନ ହିଂସାକାଣ୍ଡ ଘଟଣାର ତଦନ୍ତ କରିବା ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି ଯେ ଏବତକ୍ ଏହି ଘଟଣାର୍ଥୀ 9 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅଲଗାମାନଙ୍କୁ ଜଲ୍ଦି ଗିରଫ କରାଯିବା। ଇତାର ସହିତ ଏହି ମାମଲାର ଜଲ୍ଦି ବିଚାର କରାଯିବା ଲାଗି 30 ଭିତରେ ଚାର୍ଜସିଟ୍ ଦାଖଲ କରିବାରକେ ପୁଲିସ୍ ମହାନିର୍ଦ୍ଦେଶକ ତଦନ୍ତକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ଆଇଟି ତଦନ୍ତ କରବାର ଉତ୍ତରୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କୁ ରିପୋର୍ଟ ଦେବେ। ସେଆଡ଼େ ପ୍ରାକ୍ ନିର୍ବାଚନୀ ହିଂସାକେ ନଜରଠି ରଖିକରି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଧାକିଷନ ଶର୍ମା ଛତ୍ରପୁରନ ରହିକରି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ କରବାର ସହିତକେ ପୁଲିସ୍ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ସେ ଆଜି ସଞ୍ଜବେଳେ ଖଲିକୋଟ ପହଞ୍ଚିଛନ୍। ଭୋଟ୍ ସରବାର ତକ୍ ସେ ଛତ୍ରପୁରନ ରହିବେ ବୋଲି ରାଜ୍ୟ ପୁଲିସ୍ ମୁଖ୍ୟାଳୟ ତରଫ ସୂଚନା ମିଳିଛି। ଇନ ଜଣେଇ ଦିଆଯାଇପାରେ ଯେ ଗଲା 15 ତାରିଖ ରାତି ଗଞ୍ଜାମ ଜିଲ୍ଲା ଖଲିକୋଟ ଇଲାକାନ ନିର୍ବାଚନୀ ହିଂସାଥି ଝନ୍କର ଜୀବନ ଯାଇଥିବା ବେଳେ ତିନିଜଣ ଗୁରୁତର ଆହତ ହେଇକରି ବ୍ରହ୍ମପୁର ମେଡିକାଲର ଚିକିତ୍ସିତ ହେଉଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କେ ସ୍ନାତକୋତ୍ତର ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ସିପିଇଟି 2024 ଲାଗି ଅନ୍ଲାଇନ୍ ଆବେଦନ ଆଇବା କାଲିଠାନୁ ମୂଲ ହେବା। ସେନ୍ତା ଆଇବା 27 ତାରିଖ ଦିନ ଆବେଦନ କରବାର ଶେଷ ଦିନ ରହିଛି। ଦରଖାସ୍ତି କେନ୍ସି ଭୁଲ୍ ଥିଲେ ଛାତ୍ରଛାତ୍ରୀମାନେ 28 ତାରିଖ ଦିନ ସୁଧେଇ ପାରିବେ। ଜୁନ୍ 27 ତାରିଖ ଦିନ ପ୍ରବେଶିକା ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ୱେବ୍ସାଇଟ୍ନୁ ପାଇପାରିବେ। ପ୍ରବେଶିକା ପରୀକ୍ଷା ଜୁଲାଇ 3-14 ତାରିଖ ଭିତରେ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ମିଳିଛି। କେନ୍ଦ୍ର ସରକାର 41 ଉଷୋର ଦାମ କମ୍ କରିଛନ୍। ସୂଚନା ଅନୁସାରେ ଇସବୁ ଉଷୋ ମଧୁମେହ ହୃଦୟ ଆର୍ ଯକୃତ ରୋଗ ବାଗି ରୋଗର ଚିକିତ୍ସା ଲାଗି ବ୍ୟବହାର ହେସି। ଲୁକୁ ଯେନ୍ତା ଅତ୍ୟାବଶ୍ୟକ ଉଷୋ ଦାମ କମ୍ଥି ମିଳିପାରବା ସେଥିର୍ଲାଗି ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏର ବୈଠକଥି ଇ ନିଷ୍ପତ୍ତି ନିଆଯାଇଛି। ଭିନ୍ ଭିନ୍ ଉଷୋର କମିଥିବାର ଦାମ ବାବଦେ ଜଲ୍ଦି ଡିଲର ଆଉ ଷ୍ଟକିଷ୍ଟମାନଙ୍କୁ ଜନାବାରକେ ଉଷୋ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦେ ଲୋକକୁ ସଚେତନ କରିବା ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇ ଦିବସ ପାଳନ ମୂଲ କରିଥିଲା। ଏ ବଛର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ନିର୍ଭୁଲ ଭାବେ ନିଜର ରକ୍ତଚାପ ମାପନ୍ତୁ, ଏହାକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଦୀର୍ଘଜୀବୀ ହୁଅନ୍ତୁ। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ବିକେ ହେମ୍ରମଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଛୋଟ ଛୁଆ ଭିତରେ ଦେଖାଦେଇଥିବାର ଉଚ୍ଚ ରକ୍ତଚାପ ସମସ୍ୟା ବାବଦେ ଆଲୋଚନା କରିଥିଲେ। ଆଜି ବିଶ୍ୱ ଦୂରସଞ୍ଚାର ଦିବସ। ମିଲିତ ଜାତିସଂଘ ତରଫ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆର୍ ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏଚ୍ନିର୍ ସମ୍ୟାନ ସମାଜନ ଗହିର ପ୍ରଭାବ ପକାଇଛି। ଇ ବାବଦେ ପୂର୍ତ୍ତି ଲୋକକୁ ସଚେତନ କରବାରଟା ଇ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଆନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ ଗଠନ କରାଯାଇଥିଲା। ସମ୍ବଲପୁର ସହରର ଅଇଁଠାପାଲି ଆଉ ଚେରୁଆପୋଡ଼ା ଗ୍ରିଡ୍ର ମରାମତି କାମ ଲାଗି ଆଇବାକାଲ ବିଜୁଳି କାଟ ହେବା। ସମ୍ବଲପୁର ସହରର ଅଇଁଠାପାଲି, କାଇଁସିର, ଜମାଦାରପାଲି, ଅଙ୍ଗୁଳିଆପଡ଼ା, ବରେଇପାଲି, ବୁଢ଼ାରଜା, ରେମେଡ, ଏସ୍ଆର୍ଆଇଟି କଲୋନୀ, ପ୍ରଧାନପଡ଼ା, ମୁଦିପଡ଼ା, ଫାଟକ, ଗୋପାଲମାଲ, ଏନ୍ଗୁଆ ଲେନ୍, ଚେରୁଆପଡ଼ା, ବଡ଼ବଜାର, ରେଲୱେ କଲୋନୀ ଆର୍ ଇତାର ଆଖପାଖର ଇଲାକାନ ଆଇବାକାଲ ସକାଳର 5 ବଜେନୁ 8:30 ବଜେ ତକ୍ ବିଜୁଳି ଯୋଗାଣ ବନ୍ଦ ରହିବା। ହୀରାକୁଦ ବନ୍ୟା ନିୟନ୍ତ୍ରଣ କକ୍ଷ ଆଇବା ମାସ 1 ତାରିଖନୁ ଅକ୍ଟୋବର 31 ତାରିଖ ତକ୍ ଖୋଲା ରହିବା। ଇ ବାବଦେ ହୀରାକୁଦ ଚିଫ୍ ଇଞ୍ଜିନିୟର ଆର୍ ମହାନଦୀ ବେସିନ୍ର ବେସିନ୍ ମ୍ୟାନେଜରଙ୍କ କାର୍ଯ୍ୟାଳୟ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ବନ୍ୟା ବାବଦ ସୂଚନା ପାଇବାର ଲାଗି 8763652315 ଯୋଗାଯୋଗ କରାଯାଇପାରବା। ଦକ୍ଷିଣ ଗୋଲାର୍ଦ୍ଧ ବିଷୁବରେଖା ପାର କରିକରି ଆରବ ସାଗରକେ ଆସୁଥିବା ପବନ ବଙ୍ଗୋପସାଗରନ ପହଞ୍ଚବାର ଉତ୍ରୁ ରାଇଜେ ଆଇବା 3-4 ଦିନ ଭିତରେ ଆସ୍ତେ ଆସ୍ତେ ତାତି ବଢ଼ବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଇତର ପ୍ରଭାବ ରାଜ୍ୟର ଭିତାରିଆ ଇଲାକା ଆର୍ ଉପକୂଳ ଓଡ଼ିଶାନ ସିଧାସଳଖ ପଡ଼ବା। ଇ ବଛର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ନୁ ଗୋଟେ ଦିନ ଆଘନୁ କେରଳ ଛୁଇଁବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ କୁହାଯାଇଛି। ସ୍ୱାଭାବିକ ଭାବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ 1 ତାରିଖ ଦିନ କେରଳ ଛୁଇଁସି, ହେଲେ ଇ ବଛର ମେ 31 ତକ୍ କେରଳ ଉପକୂଳ ଛୁଇଁପାରେ। ସେଆଡ଼େ ଗଲା 24 ଘଣ୍ଟା ଭିତରେ ବାୟୁମଣ୍ଡଳର ମଧ୍ୟ ଆର୍ ଉପରି ଭାଗର ସକ୍ରିୟ ଆଉ ନିମ୍ନ ଚାପରେଖା ପ୍ରଭାବଥି ରାଜ୍ୟର ବଡ଼ଭାଗି ଜାଗାନ ପାଗ ବାଦଲିଆ ରହିଥିବାର ସହିତ କେତେଟା ଜାଗାନ ହାଲକା ବର୍ଷା ହୋଇଯାଇଛି। ଆଇବା 24 ଘଣ୍ଟା ଭିତରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଆଉ ନବରଙ୍ଗପୁର ଜିଲ୍ଲା ଗୋଟେ ଦୁଇଟା ଜାଗାନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। শেষে মুখ্য খবর ফেরখায় রাইজে দুই নম্বর কে ভোট লাগি আইবাকাল সর্বাপ্রচার বিজেপির বরিষ্ঠ নেতা ও প্রধানমন্ত্রী নরেন্দ্র মোদী আইবা রবিবার দিন দুইদিনিয়া গস্তটি আসবে ওড়িশা রাইজে ভিন ভিন রাজনৈতিক দলর বরিষ্ঠ নেতা করুছেন নির্বাচন প্রচার আর রাজ্যর ভিন ভিন বিশ্ববিদ্যালয় ও মহাবিদ্যালয় স্নাতকোত্তরটির না লেখাবারকে আইবাকাল ঠানু সিপিইটি 2024 লাগি অনলাইন আবেদন হেবা মূল আজির আঞ্চলিক খবর ইনা শেষ হলা জুহার। Thank you.